ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ରାଜ୍ୟ କ୍ୟାବିନେଟ୍ ବୈଠକରେ 7 ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ରାଜ୍ୟର ସବୁ ଜିଲ୍ଲାରେ ସ୍ଥାପନ ହେବ ଧାନମଣ୍ଡି, ପ୍ରଥମ ପର୍ଯ୍ୟାୟରେ ବିକଶିତ ହେବ 38 ମଡେଲ ମଣ୍ଡି। ସ୍ୱାସ୍ଥ୍ୟସେବାରେ ଉନ୍ନତି ଲାଗି ପ୍ରତିଷ୍ଠା ହେବ ଆଉ 8 ନର୍ସିଂ କଲେଜ। ସର୍ବସାଧାରଣଙ୍କ ପାଇଁ ଆସନ୍ତା ଶନିବାରଠାରୁ ଖୋଲିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ। ଅଙ୍ଗଦାନର ମହତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଅଙ୍ଗଦାନ ଦିବସ ଏବଂ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ରାହୁରେଖା ଲାଗିନୀତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱର ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ 6 ବିଭାଗର 7 ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟରେ ଉନ୍ନତ କୃଷି ବଜାରର ଉପଲବ୍ଧତା ବୃଦ୍ଧି, ଅମଳ ପରବର୍ତ୍ତୀ କ୍ଷତି ହ୍ରାସ ଏବଂ ଚାଷୀଙ୍କୁ ଉଚିତ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ କୃଷି ବିପଣନ ଦିଗରେ ବ୍ୟାପକ ସଂସ୍କାର ଅଣାଯାଇଛି। ଏଥିସହ ସମବାୟ ବିଭାଗ ଦ୍ୱାରା ପରିଚାଳିତ ଧାନମଣ୍ଡିଗୁଡ଼ିକର କୃଷକମାନଙ୍କୁ ସମସ୍ତ ସୁବିଧା ପ୍ରଦାନ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇ ମଣ୍ଡି ସ୍ଥାପନର ପ୍ରସ୍ତାବ ରହିଛି। ରାଜ୍ୟର ସବୁ ଜିଲ୍ଲାରେ ଅନ୍ୟୁନ ଗୋଟିଏ ଲେଖାଏଁ ମଣ୍ଡି ସ୍ଥାପନର ପ୍ରସ୍ତାବ ରହିଛି। ସେହିଭଳି 38 ମଣ୍ଡିକୁ ପ୍ରଥମ ପର୍ଯ୍ୟାୟରେ ମଡେଲ ମଣ୍ଡି ଭାବେ ବିକଶିତ କରାଯିବ। ଏଥିଲାଗି 300 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ରାଜ୍ୟରେ ଥିବା ସଂଗ୍ରହାଳୟଗୁଡ଼ିକର ସୁପରିଚାଳନା ଓ ସମନ୍ୱୟ ପାଇଁ ଏକ ସ୍ୱତନ୍ତ୍ର ସଂଗ୍ରହାଳୟ ନିର୍ଦ୍ଦେଶାଳୟ ସ୍ଥାପନ ନିମନ୍ତେ ନିଷ୍ପଭି ନିଆଯାଇଛି। ସେହିଭଳି ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ଓଡ଼ିଶା ନର୍ସିଂ ଏଜୁକେସନ୍ ସର୍ଭିସ୍ ରୁଲ୍ 2025କୁ ମଞ୍ଜୁରୀ ମିଳିବା ସହ ଆଉ 8 ସରକାରୀ ନର୍ସିଂ କଲେଜ ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି।
ନିଷ୍ପତ୍ତି ନିଆଯାଇଛି କି କେତେଟା ହସ୍ପିଟାଲରେ 7 ଆଉ ଏମିତି ନର୍ସିଂ କଲେଜ ଖୋଲାଯିବ। ଏଥିପାଇଁ ନର୍ସିଂର ଠିକ୍ ପ୍ରକାରରେ ଯେମିତି ପାଠ ପଢ଼ା ହେବ, ଏଥିପାଇଁ ଗୋଟେ ନୂଆ ଓଡ଼ିଶା ନର୍ସିଂ ଏଜୁକେସନ୍ ସର୍ଭିସ୍ ମେଥଡ୍ ଅଫ୍ ରିକ୍ରୁଟମେଣ୍ଟ ଆଣ୍ଡ କଣ୍ଡିସନ୍ ଅଫ୍ ସର୍ଭିସ୍ ରୁଲ୍ 2025 ସେ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା, ସେଇଟା ବି କ୍ୟାବିନେଟ୍ରେ ଅନୁମୋଦନ କରାଯାଇଛି।
କ୍ୟାବିନେଟ୍ରେ ଓଡ଼ିଶା ଅମଲା ସେବା ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବାକର ସଂଗଠନର ଚକଲା ଏବଂ ଏହାର ଅଧସ୍ତନ କାର୍ଯ୍ୟାଳୟ ନିୟମାବଳୀ 2025 ପ୍ରସ୍ତୁତି ପାଇଁ ଅନୁମୋଦନ ମିଳିଛି। ସମ୍ବଲପୁର ସହରରେ ଜନସାଧାରଣଙ୍କୁ ବିଶୋଧିତ ପାନୀୟ ଜଳ ଉପଲବ୍ଧ କରାଇବା ପାଇଁ 24 ଘଣ୍ଟିଆ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। 110 ସହରାଞ୍ଚଳରେ ଏଲ୍ଇଡି ସାର୍ବଜନୀନ ଷ୍ଟ୍ରିଟ୍ ଲାଇଟ୍ର ବ୍ୟବସ୍ଥା କରାଯିବ। ଏଥିପାଇଁ 350 କୋଟି 4 ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ରକ୍ଷଣାବେକ୍ଷଣ, ମରାମତି ଓ ନବୀକରଣ ପାଇଁ ଏମ୍ଆର୍ଓ କାର୍ଯ୍ୟକାରୀ କରିବା ଲାଗି ପ୍ରସ୍ତାବ ରହିଛି।
ଏହି ପ୍ରସ୍ତାବରେ ଯେହେତୁ ଆମର ଗୋଟେ ଏ ସେକ୍ଟର ଯାହା ଅଛି ଏଭିଏସନ୍ ସେକ୍ଟର ଆଉ ତାର ରିପେୟାର ଗୋଟେ ଥ୍ରସ୍ ସେକ୍ଟର ଅଛି, ଆମର ଯୋଉ ଶିଳ୍ପ ପାଇଁ ଗୋଟେ ଆମର ଯୋଉ ପଲିସି ଅଛି ସେଠି 30% ସବସିଡି ଦିଆଯାଏ, ଯୋଉ ପୁଞ୍ଜି ସେମାନେ ଲଗାନ୍ତି ଆଉ କ୍ୟାବିନେଟ୍ରେ ଅନୁମୋଦନ ଦିଆଗଲା ସେ 30% ଜାଗାରେ 40% ଦିଆ ହେବ ଏବଂ ତାଙ୍କୁ 7 ପାଇଁ ସେ ଯୋଉ ଆମର ଭୁବନେଶ୍ୱରରେ ଯୋଉ ଏୟାରପୋର୍ଟ ଅଛି ସେଟା ହ୍ୟାଙ୍ଗର ଗୋଟେ ରେଣ୍ଟ ସରକାର ତାଙ୍କୁ ଦେବେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ରାଷ୍ଟ୍ରପତି ଭବନରେ ଅମୃତ ଉଦ୍ୟାନର ଗ୍ରୀଷ୍ମକାଳୀନ ବାର୍ଷିକ ଉତ୍ସବର ଉଦ୍ଘାଟନ କରିବେ। ସର୍ବସାଧାରଣଙ୍କ ପାଇଁ ଆସନ୍ତା ଶନିବାର ଦିନ ପୂର୍ବାହ୍ନ 10:00 ସନ୍ଧ୍ୟା 6 ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ଖୋଲା ରହିବ। ସେପ୍ଟେମ୍ବର ମାସ 14 ପର୍ଯ୍ୟନ୍ତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ବୋଲି ଜଣାପଡ଼ିଛି। ଆସନ୍ତା 29 କ୍ରୀଡ଼ା ଦିବସ ଏବଂ ସେପ୍ଟେମ୍ବର 5 ଗୁରୁ ଦିବସ ଅବସରରେ କ୍ରୀଡ଼ାବିତ୍ ଓ ଶିକ୍ଷକମାନଙ୍କୁ ସ୍ୱତନ୍ତ୍ର ପ୍ରବେଶର ସୁଯୋଗ ମିଳିବ। ଉଦ୍ୟାନ ପଥରେ ବାଲବାଟିକା, ହର୍ବାଲ ଗାର୍ଡେନ୍ ଆଦି ଅନ୍ତର୍ଭୁକ୍ତ। ଅମୃତ ଉଦ୍ୟାନକୁ ପ୍ରବେଶ ନିଃଶୁଳ୍କ ରହିଥିବାବେଳେ ରକ୍ଷଣାବେକ୍ଷଣ ପାଇଁ ପ୍ରତି ସୋମବାର ବନ୍ଦ ରହିବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ତାମ୍ପରା ହ୍ରଦ ଓ ପୋତାଗଡ଼ ପର୍ଯ୍ୟଟନସ୍ଥଳୀକୁ ଆଜି ଜିଲ୍ଲାପାଳ ଭି କୀର୍ତ୍ତିଭାସନ ପରିଦର୍ଶନ କରି ଭିତ୍ତିଭୂମିର ତଦାରଖ କରିବା ସହ ଏହାର ବିକାଶ ନିମନ୍ତେ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ତାମ୍ପରା ହ୍ରଦ ଦିନକୁ ଦିନ ସଙ୍କୁଚିତ ହେଉଥିବାରୁ କେତେକ ସ୍ଥାନରେ କେନାଲ ପୁନରୁଦ୍ଧାର କରିବା ପାଇଁ ଚିହ୍ନଟ କରାଯାଇଛି। ସେଥିପାଇଁ ଜଳସେଚନ, କ୍ଷୁଦ୍ର ଜଳସେଚନ ଏବଂ ଅନ୍ୟାନ୍ୟ ବିଭାଗକୁ ନେଇ ଏକ ଦଳ ଗଠନ କରାଯାଇଛି। ପ୍ରଥମେ ଏହି ଦଳ କେନାଲଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକର ପୁନରୁଦ୍ଧାର କରିବା ଲାଗି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ପୋତାଗଡ଼ ପର୍ଯ୍ୟଟନସ୍ଥଳୀ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପୂର୍ବ ପ୍ରସ୍ତୁତ ଯୋଜନାଗୁଡ଼ିକର ଉନ୍ନତିକରଣ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେଠାରେ ଥିବା ପାରାଭାଡ଼ି ଓ ବିଭିନ୍ନ ଐତିହ୍ୟର ମଧ୍ୟ ପୁନରୁଦ୍ଧାର କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଆକାଶବାଣୀ କଟକ କେନ୍ଦ୍ରରୁ। ଅଙ୍ଗଦାନର ମହତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ଅଙ୍ଗଦାନ ଦିବସ ପାଳନ କରାଯାଉଛି। ଏହି ଅବସରରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସୁରଜ ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ 25 ପରିବାରବର୍ଗଙ୍କୁ ସୁରଜ ପୁରସ୍କାର ପ୍ରଦାନ କରିବା ସହ 5 ଟଙ୍କା ଲେଖାଏଁ ସମ୍ମାନିତ ରାଶି ପ୍ରଦାନ କରିଛନ୍ତି। 2020 ପ୍ରଥମ ଥର ଏହି ପୁରସ୍କାର ମୃତ ଅଙ୍ଗଦାତାଙ୍କ ପରିବାରକୁ ପ୍ରଦାନ କରାଯାଇଥିଲା। ମହତ୍ୱପୂର୍ଣ୍ଣ ଅଙ୍ଗଦାନ କରିଥିବା ମୃତକ ଓ ସେମାନଙ୍କ ପରିବାରବର୍ଗ ସୈନିକଙ୍କର ନିଃସ୍ୱାର୍ଥପର ଅବଦାନକୁ ସମ୍ମାନ ଜଣାଇ ମୃତକମାନଙ୍କ ଶେଷକୃତ୍ୟ ମଧ୍ୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରାଯାଉଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
ଅଙ୍ଗଦାନ ଏକ ମହତ୍ ଦାନ। ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାରେ ଅନେକାଂଶରେ ଏହା ସହାୟକ ହୋଇଥାଏ। ଜନସାଧାରଣଙ୍କୁ ସଚେତନ କରିବା ଲାଗି ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଅଙ୍ଗଦାନ ଦିବସ ପାଳନ କରାଯାଇଥାଏ। ଆଇନ ଅନୁସାରେ ଯଦି ଜଣେ ଅଙ୍ଗଦାନ କରିବାକୁ ଚାହାନ୍ତି ତାହା ତାଙ୍କର ପରିବାର ସଦସ୍ୟଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିଥାଏ, କିନ୍ତୁ ଏହା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ମସ୍ତିଷ୍କର ମୃତ୍ୟୁ ହୋଇଥିବା ଦରକାର। ଜଣେ ମସ୍ତିଷ୍କ ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ 8 ଜଣ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିପାରେ। ତେବେ ଏଚ୍ଆଇଭି କିମ୍ବା କର୍କଟ ଭଳି ରୋଗରେ ପୀଡ଼ିତ ହୋଇଥିବା ବ୍ୟକ୍ତି ଅଙ୍ଗଦାନ କରିପାରିବେ ନାହିଁ। ଅଙ୍ଗଦାନ ନିଷ୍ପତ୍ତି ନେବା ପରେ ସେହି ପ୍ରତିରୋପଣ ପାଇଁ ଅଙ୍ଗଟି କେତେ ମାତ୍ରାରେ କାର୍ଯ୍ୟକ୍ଷମ ହେବ ଡାକ୍ତରମାନେ ପରୀକ୍ଷା କରି ନିଷ୍ପତ୍ତି ନେଇଥାନ୍ତି। ସୂଚନାଯୋଗ୍ୟ 1954 ମସିହାରେ ଡାକ୍ତର ନି ଜୋସେଫ୍ ଇ ମୁରେଙ୍କ ଦ୍ୱାରା ପ୍ରଥମ ଥର ପାଇଁ କିଡ୍ନୀ ପ୍ରତିରୋପଣ ସଫଳତାର ସହ କରାଯାଇଥିଲା। ଅଙ୍ଗଦାନ ସମ୍ପର୍କରେ ଡକ୍ଟର ପ୍ରଭାସ ଆଚାର୍ଯ୍ୟ କୁହନ୍ତି,
ଜନ୍ମଗତ ଭାବରେ ସେମାନେ ଅଙ୍ଗଦାତା ହେବା ଦରକାର, ତାହେଲେ ଆମର ଅଙ୍ଗ ପାଇଁ ଅଭାବ ବୋଧ କରି ଯେଉଁ ରୋଗୀମାନେ ପ୍ରତିବର୍ଷ ମୃତ୍ୟୁବରଣ କରୁଛନ୍ତି ସେମାନଙ୍କୁ କିନ୍ତୁ ଅନେକକୁ ଆମେ ନୂଆ ଜୀବନ ଦେଇପାରିବା, ଏବଂ ସେମାନେ ସାଧାରଣ ମଣିଷ ଭଳିଆ ତାଙ୍କ ପାଖରେ ଯେଉଁ ପ୍ରତିଭା ଅଛି, ତାଙ୍କ ପାଖରେ ଯେଉଁ କାର୍ଯ୍ୟଦକ୍ଷତା ଅଛି, ତା ବଳରେ ସେମାନେ ଗୋଟେ ଭଲ ନାଗରିକ ଭାବରେ ସେ ରାଷ୍ଟ୍ରପତି ତାଙ୍କର କର୍ତ୍ତବ୍ୟ ସମ୍ପାଦନ କରିପାରିବେ।
ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି ତଥା ରେଖା ପଞ୍ଚମୀ ଅବସରରେ ଆଜି ଅପରାହ୍ନ 2:52ରୁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁ ରେଖା ଲାଗି ନୀତି ଆରମ୍ଭ ହୋଇଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଏହି ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହେବ। ପରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହର୍ ଘର ତିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବ୍ରାହ୍ମଣୀ ମଣ୍ଡଳ ଅନ୍ତର୍ଗତ ବଲୁରିଆ ପଞ୍ଚାୟତଠାରୁ ଅଳପୁଆ ପଞ୍ଚାୟତ ପର୍ଯ୍ୟନ୍ତ ତିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ଗୁଣୁପୁର ମହାବିଦ୍ୟାଳୟ ଓ ଆମ୍ବଦଳାଠାରେ ତିରଙ୍ଗା ଶୋଭାଯାତ୍ରାରେ 300 ମିଟର ଲମ୍ବ ଓ 8 ଫୁଟ ଓସାର ବିଶିଷ୍ଟ ତିରଙ୍ଗା ପତାକା ଧରି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସହର ପରିକ୍ରମା କରିଥିଲେ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପକ୍ଷରୁ ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ଠାରେ ବିଜ୍ଞପିତ ଅଞ୍ଚଳ ପରିଷଦ ପକ୍ଷରୁ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନେ 150 ଫୁଟ ଲମ୍ବର ତିରଙ୍ଗା ପତାକା ଧରି ସହର ପରିକ୍ରମା କରିଥିଲେ। କଳାହାଣ୍ଡି ଜିଲ୍ଲାରେ ଥିବା ସିଆର୍ପିଏଫ୍ର 64 ବାଟାଲିୟନ୍ ପକ୍ଷରୁ ପଞ୍ଚାୟତ ହାଇସ୍କୁଲ୍, ଦୂରାଶୁଣୀର ଖେଳପଡ଼ିଆ ଓ ଆଖପାଖ ଅଞ୍ଚଳରେ ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାଠାରେ ତିରଙ୍ଗା ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ, ପଶ୍ଚିମ କେନ୍ଦ୍ରୀୟ ଓ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟ କ୍ୟାବିନେଟ୍ ବୈଠକରେ 7 ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ରାଜ୍ୟର ସବୁ ଜିଲ୍ଲାରେ ସ୍ଥାପନ ହେବ ଧାନମଣ୍ଡି। ପ୍ରଥମ ପର୍ଯ୍ୟାୟରେ ବିକଶିତ ହେବ 38 ମଡେଲ ମଣ୍ଡି। ସ୍ୱାସ୍ଥ୍ୟସେବାରେ ଉନ୍ନତି ଲାଗି ପ୍ରତିଷ୍ଠା ହେବ ଆଉ 8 ନର୍ସିଂ କଲେଜ। ସର୍ବସାଧାରଣଙ୍କ ପାଇଁ ଆସନ୍ତା ଶନିବାରଠାରୁ ଖୋଲିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ। ଅଙ୍ଗଦାନର ମହତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଅଙ୍ଗଦାନ ଦିବସ, ଏବଂ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।